ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଆଜି ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବୀ। ହୀରାକୁଦର ଉପରମୁଣ୍ଡରେ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ନିର୍ମାଣ ହେବ 17 ବନ୍ଧ ଓ 15 ବ୍ୟାରେଜ୍, ଗୃହରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଯୁବପିଢ଼ିଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଆହ୍ୱାନ ଦେଲେ ରାଜ୍ୟପାଳ। ଏବଂ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ଅନୁଷ୍ଠାନ ସହ ବୁଝାମଣା ସ୍ୱାକ୍ଷରିତ। ଗୋଷ୍ଠୀଗୁଡ଼ିକୁ ଋଣ ଫେରସ୍ତ ବାବଦରେ 110.97 କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ। ସପ୍ତଦଶ ବିଧାନସଭାର ଚତୁର୍ଥ ତଥା ମୌସୁମୀ ଅଧିବେଶନ ଆଜି ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପରଲୋକଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରଲୋକଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାଚସ୍ପତି ସୁରମା ପାଢ଼ୀଙ୍କ ଅନୁରୋଧ କ୍ରମେ ଗୃହରେ 1 ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ସୃଷ୍ଟି ହେଉଥିବା ପାନୀୟ ଜଳ ଓ ଜଳସେଚନ ସମସ୍ୟାକୁ ଦୂର କରିବା ପାଇଁ 17 ବନ୍ଧ, 15 ବ୍ୟାରେଜ୍ ଓ 44 ଆନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ରକ୍ତଦାତାମାନଙ୍କ ଦ୍ୱାରା ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରଦର୍ଶିତ କରୁଣା ଓ ନିଷ୍ଠା ଅତ୍ୟନ୍ତ ପ୍ରେରଣାଦାୟୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ମତ ପ୍ରକାଶ କରିଛନ୍ତି। ଯୁବପିଢ଼ିଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ରାଜଭବନରେ ଆଜି ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ରାଜ୍ୟପାଳ ରକ୍ତଦାତାଙ୍କୁ ପ୍ରମାଣପତ୍ର ଓ ଟିସାର୍ଟ ବଣ୍ଟନ କରିଥିଲେ। ଏହି ଶିବିରରେ 170 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାମାଜିକ ସଂଗଠନର ସଦସ୍ୟ ଏବଂ ରାଜଭବନର କର୍ମଚାରୀ ଓ ଅଧିକାରୀ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ଶିବିରରେ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଆଦି କର୍ମଯୋଗୀ ଅଭିଯାନର ପ୍ରଗତି ସମ୍ପର୍କରେ ଆଜି ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ ତଥା ରାଜ୍ୟ ପ୍ରଭାରୀ ବର୍ଣ୍ଣାଳୀ ଡେକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଅଭିଯାନର ଅଗ୍ରଗତି ଓ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତ ଜିଲ୍ଲାରେ ସମ୍ବଳ ଆଧାରରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାର ଗୋଷ୍ଠୀ ଜଙ୍ଗଲ ପରିଚାଳନା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା 30 ଶେଷ ହେବ। ନାରୀ ସୁସ୍ଥ ହେଲେ ପରିବାର ସୁସ୍ଥ ରହିବ, ସେଥିପାଇଁ ପୋଷଣ ଅଭିଯାନକୁ ସମସ୍ତ ସହଯୋଗରେ 100% ସଫଳ କରିବାକୁ ସାଂସଦ ସମ୍ବିତ ପାତ୍ର ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ପଞ୍ଚାୟତରେ ଆୟୋଜିତ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାତ୍ର କହିଛନ୍ତି, ଆସନ୍ତା ଅକ୍ଟୋବର ମାସ 2 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୋଷଣ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ ବିଭିନ୍ନ ପରୀକ୍ଷା ଆୟୋଜନ କରାଯାଉଛି। ଏହାର ସୁଯୋଗ ନେବା ପାଇଁ ଶ୍ରୀ ପାତ୍ର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ବିଦ୍ୟାଳୟମାନଙ୍କରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଏସ୍ଟି ପରିଷଦ ବୈଠକରେ ଜନସାଧାରଣଙ୍କ ଜୀବନମାନଙ୍କୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ଟିକସ ହାରରେ ହ୍ରାସ କରାଯାଇଛି। ଏହି ନୂତନ ବ୍ୟବସ୍ଥା ଆଗାମୀ 22 ଲାଗୁ ହେବ। ଏହି ପରିପ୍ରେକ୍ଷୀରେ ଆଜି ବ୍ୟବସାୟିକ ମାଲବାହୀ ଯାନ ଉପରେ ଆଲୋଚନା କରିବା। ଦେଶର 65-70% ସାମଗ୍ରୀ ଟ୍ରକ୍ ମାଧ୍ୟମରେ ପରିବହନ ହୋଇଥାଏ। ଜିଏସ୍ଟି ପରିଷଦ ଟ୍ରକ୍ ଉପରୁ ଟିକସ ହାର 28-18% ହ୍ରାସ କରିଛନ୍ତି। ପରିବହନ ଭ୍ୟାନ୍ଗୁଡ଼ିକ ଉପରୁ ମଧ୍ୟ ଟିକସ ହାର ଅନୁରୂପ ଭାବେ ହ୍ରାସ କରାଯାଇଛି। ଏହି ଟିକସ ହାର ହ୍ରାସ ଦ୍ୱାରା ଦେଶରେ ଗମନାଗମନ କ୍ଷେତ୍ରକୁ ଅଧିକ ସଶକ୍ତ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାକୁ ଆଜି ମିଶନ ଶକ୍ତି ବିଭାଗ ଏବଂ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିସହ 1,63,757 ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ଋଣ ଫେରସ୍ତ ବାବଦ 110.97,58,860 ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଦିବାସୀଙ୍କ ପାରମ୍ପରିକ କଳା ଓ କୌଶଳ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ରାଜ୍ୟରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ମିଶନ ଶକ୍ତି ବିଭାଗ ଏଫ୍ଏସ୍ଏସ୍ଏଆଇ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ଏଥିରେ 10,000 ସ୍ୱୟଂସହାୟକ ଗୋଷ୍ଠୀ ମହିଳାଙ୍କୁ ମସଲା ପ୍ରକ୍ରିୟାକରଣ, ତୈଳ ପ୍ରସ୍ତୁତିକରଣ ଆଦି ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରୟୋଗାତ୍ମକ ପ୍ରକଳ୍ପ ମାଧ୍ୟମରେ ପ୍ରଥମେ କଟକ ଜିଲ୍ଲାର 30 ଗ୍ରାମ ପଞ୍ଚାୟତରେ 60 ଜଣ ମହିଳାଙ୍କୁ ମୋବାଇଲ୍ ହ୍ୟାଣ୍ଡସେଟ୍ ମରାମତି କାର୍ଯ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଦେଶର କୃଷି କ୍ଷେତ୍ରକୁ ଏକ ଅଗ୍ରଣୀ କ୍ଷେତ୍ର ଭାବେ ବିକଶିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି। ସରକାର ପ୍ରଯୁକ୍ତି ବିଦ୍ୟା ଆଧାରିତ କୃଷିର ବିକାଶ ସମ୍ପର୍କରେ ଗ୍ରହଣ କରୁଥିବା ପଦକ୍ଷେପ ନେଇ ଶୁଣନ୍ତୁ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କୃଷି କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଲକ୍ଷ୍ୟ କରାଯାଉଛି। ଭାରତ ଅମୃତକାଳରେ ପ୍ରବେଶ କରିବା ସହ ଦେଶର ଚାଷୀ ଭାଇ ଭଉଣୀମାନେ ନିଜେ ସ୍ୱାବଲମ୍ବୀ ହେବା ସହ ଖାଦ୍ୟ ଉତ୍ପାଦନରେ ନେତୃତ୍ୱ ନେଉଛନ୍ତି। କୃଷି କ୍ଷେତ୍ରରେ ଏକ ନିରବ ବିପ୍ଳବ ଦୃଶ୍ୟମାନ ହେବା ସହ ଅନ୍ନଦାତାମାନଙ୍କର ପ୍ରଯୁକ୍ତିବିଦ୍ୟା ଆଧାରିତ ଜ୍ଞାନ ଅଧିକ ସୁଦୃଢ଼ ହେବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଚାଷୀ ପ୍ରଥମ ନୀତିରେ କୃଷି ଭାଇ ଭଉଣୀଙ୍କ ନବସୃଜନ, ଅନ୍ତର୍ଭୁକ୍ତି ଏବଂ ସମୃଦ୍ଧି ହେବା ସହ ଦେଶ ସଶକ୍ତ ହେଉଛି।
भारत में हम एग्रीकल्चर सेक्टर में डिजिटल टेक्नोलॉजी का भरपूर इस्तेमाल कर रहे हैं। हम डिजिटल क्रॉप सर्वे के लिए डिजिटल पब्लिक इंफ्रास्ट्रक्चर बना रहे हैं। हमारे किसानों को रियल टाइम इंफॉर्मेशन मिलेगी और वो डेटा ड्रिवन डिसीजन ले सकेगी। हमारी इस पहल से करोड़ों किसानों को फायदा होगा, उनकी आर्थिक स्थिति और बेहतर होगी। ड्रोन का उपयोग भी खेती में बहुत तेजी से प्रमोट हम कर रहे हैं। ड्रोन से होने वाली खेती की कमान महिलाओं को हमारी ड्रोन दीदियों को दी जा रही है।
କେନ୍ଦ୍ର ସରକାରଙ୍କ ଡିଜିଟାଲ କୃଷି ମିଶନ ପଦକ୍ଷେପ ଦ୍ୱାରା ସାଟେଲାଇଟ୍, ସେନ୍ସର ଏବଂ ମୋବାଇଲ୍ ଆପ୍ ଚାଷୀମାନଙ୍କୁ ଜଳସେଚନ ଓ ଫସଲ ସୁରକ୍ଷାରେ ମାର୍ଗଦର୍ଶନ କରୁଛି। ଇ ନାମ୍ ପ୍ଲାଟଫର୍ମରେ ଦେଶବ୍ୟାପୀ 1,000 ଉର୍ଦ୍ଧ୍ୱ ମଣ୍ଡିକୁ ସଂଯୋଗ କରାଯିବା ସହ ଚାଷୀମାନଙ୍କୁ ସ୍ୱଚ୍ଛ ଏବଂ ଠିକ୍ ମୂଲ୍ୟ ପ୍ରଦାନ କରାଯାଉଛି। ଜିଓ ଟ୍ୟାଗ୍ ଭିତ୍ତିକ ଫସଲର ତଥ୍ୟ ଚାଷୀମାନଙ୍କୁ ମାଟି ଉର୍ବରତା, ପାଣିପାଗ ଏବଂ କୀଟପତଙ୍ଗ ନିୟନ୍ତ୍ରଣ ଉପରେ ଅନ୍ତଃଦୃଷ୍ଟି ପ୍ରଦାନ କରୁଛି। ଅନ୍ୟପକ୍ଷେ ନମୋ ଡ୍ରୋନ୍ ଦିଦି ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ଡ୍ରୋନ୍ ଚଳାଇବା, ଫସଲର ମ୍ୟାପିଂ ଏବଂ ଦକ୍ଷତା ସୁନିଶ୍ଚିତ କରିବା ସହିତ ନୂତନ ଜୀବିକା ଅର୍ଜନ କରିବା ପାଇଁ ତାଲିମ ଦିଆଯାଉଛି। ଦେଶର ଅନ୍ନଦାତା କେବଳ ଶସ୍ୟ ଉତ୍ପାଦନ କରୁନାହାନ୍ତି, ବରଂ ଖାଦ୍ୟ ସୁରକ୍ଷିତ ଭବିଷ୍ୟତ ପାଇଁ ସମୃଦ୍ଧିର ବୀଜ ପୁଣି ଉଦ୍ୟୋଗୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣିଆ।
ନୟାଗଡ଼ ଜିଲ୍ଲାର 200 ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍କୁ ସାଂସଦ ଡକ୍ଟର ସମ୍ବିତ ପାତ୍ର ଶୁଭାରମ୍ଭ କରିଛନ୍ତି। ତୀର୍ଥଯାତ୍ରୀମାନେ ବସ୍ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି ରେଳ ଯୋଗେ ଯାତ୍ରା କରିବେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ଉପରେ ନିର୍ମିତ ଚଳଚ୍ଚିତ୍ର 'ଚଲୋ ଜିତେ ହେଁ'ର ଦେଶବ୍ୟାପୀ ପୁନଃ ପ୍ରସାରଣ ଆରମ୍ଭ ହୋଇଛି। ଜାତୀୟ ପୁରସ୍କାର ପ୍ରାପ୍ତ ଏହି ସିନେମା ଆସନ୍ତା ଅକ୍ଟୋବର ମାସ 2 ପର୍ଯ୍ୟନ୍ତ ବିଭିନ୍ନ ହଲ୍ରେ ପ୍ରଦର୍ଶିତ ହେବ। ରାଜ୍ୟର କଟକ, ଭୁବନେଶ୍ୱର ଏବଂ ରାଉରକେଲାର ବିଭିନ୍ନ ସିନେମା ହଲ୍ରେ ଦର୍ଶକ ଏହି ସିନେମା ଦେଖିପାରିବେ। 'ଚଲୋ ଜିତେ ହେଁ' ସିନେମା ଦେଖିବା ପରେ ଜଣେ ଦର୍ଶକ ନିଜ ପ୍ରତିକ୍ରିୟାରେ କହିଛନ୍ତି,
'ଚଲୋ ଜିତେ ହେଁ' ଚଳଚ୍ଚିତ୍ର ଦେଖିବା ପରେ ମୁଁ ସମସ୍ତଙ୍କୁ ଏହାକୁ ଦେଖିବା ପାଇଁ ଅନୁରୋଧ କରିବି। ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଜୀବନର ପ୍ରକୃତ ମୂଲ୍ୟ ପ୍ରତିପାଦିତ ହୋଇଛି। ଚଳଚ୍ଚିତ୍ରଟି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଲାଦିନର ଘଟଣା ଦ୍ୱାରା ଅନୁପ୍ରାଣିତ ଅଟେ।
ଆକାଶବାଣୀ କଟକ କେନ୍ଦ୍ର ପରିସରରେ ସେବା ପର୍ବ ଅବସରରେ 'ଏକ ପେଡ଼ ମା କେ ନାମ' ଅଭିଯାନରେ ଚାରାରୋପଣ କରାଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ନିର୍ଦ୍ଦେଶକ ଭିଏମ୍ ରତ୍ନପ୍ରସାଦ କର୍ମଚାରୀମାନଙ୍କୁ ଅନ୍ୟୁନ ଗୋଟିଏ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି। ରାୟଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ଥାନୀୟ ରାୟଗଡ଼ ମହିଳା ମହାବିଦ୍ୟାଳୟ ପରିସରରେ ନିରାପଦ ସାମାଜିକ ଗଣମାଧ୍ୟମ ଓ ସାଇବର ଆଇନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସଚେତନତା ସଂକ୍ରାନ୍ତ ଏକ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଆଜି ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବୀ। ହୀରାକୁଦର ଉପରମୁଣ୍ଡରେ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ନିର୍ମାଣ ହେବ 17 ବନ୍ଧ ଓ 15 ବ୍ୟାରେଜ୍, ଗୃହରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଏବଂ ଯୁବପିଢ଼ିଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଆହ୍ୱାନ ଦେଲେ ରାଜ୍ୟପାଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।